ଆକାଶବାଣୀ ସମ୍ବଲପୁର ଜୁହାର ଆଞ୍ଚଳିକ ଖବର ପଢୁଛନ୍ ସୁପ୍ରୀତି ମିଶ୍ର। ଭୁବନେଶ୍ୱର ଲୋକସେବା ଭବନ ଗଲାକାଲି ରାଜସ୍ୱ ବିପର୍ଯ୍ୟୟ ପରିଚାଳନା ବିଭାଗ ମନ୍ତ୍ରୀ ସୁରେଶ ପୂଜାରୀଙ୍କ ଅଧ୍ୟକ୍ଷତାତି ଭିନ୍ ଭିନ୍ ବିଭାଗୀୟ କାମକାଜ ସହିତ ଆମ ସାଥୀ ଚାଟବଟ୍ର ଉପଯୋଗିତା ବାବଦେ ଗୋଟିଏ ସମୀକ୍ଷା ବୈଠକ ହୋଇଯାଇଛି। ଏ ଅବସରରେ ହ୍ୱାଟ୍ସଆପ୍ ଜରିଏ ଇହାଦେ ମିଲୁଥିବା ଆମ ସାଥୀ ଚାଟବଟ୍କେ ରାଜସ୍ୱ ସେବା ଦେବା ଲାଗି ଅତ୍କା ସହଜ ଆଉ ଲୋକାଭିମୁଖୀ କରବାର୍କେ ମନ୍ତ୍ରୀ ଶ୍ରୀ ପୂଜାରୀ ନିର୍ଦ୍ଦେଶ ଦେଇଛନ୍। ସାଧାରଣ ଲୋକେ କେନ୍ତା କରି ସହଜତି ପ୍ରଶାସନକେ ନିଜର ସମସ୍ୟା ଜଣେଇ ପାରବେ ଆଉ ତୁର୍ତ୍ତି ସାହାଯ୍ୟ ପାଇପାରବେ ତାକେ ସୁନିଶ୍ଚିତ କରବାର୍ ଲାଗି ଆମ ସାଥୀ ଚାଟବଟ୍ର ଦକ୍ଷତା ବିକାଶ କରାଯାଇଛି। ଇତାର ଜରିଏ ହ୍ୱାଟ୍ସଆପ୍ଥି ଜନସାଧାରଣ ନିଜର ସମସ୍ୟା କି ଅଭିଯୋଗ ସହଜତି ଜଣାବାର ସହିତ ତହସିଲଦାର ଆଉ ଅଲଗା ଅଧିକାରୀ ସେତାକେ ଗ୍ରହଣ କରିକି ସେ ବାବଦେ ତୁର୍ତ୍ତି ପଦକ୍ଷେପ ନେଇପାରବେ। ଏ ବାବଦ ସବୁ ପ୍ରକ୍ରିୟା ରାଜସ୍ୱ ମନ୍ତ୍ରୀ ଆଉ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ବ୍ୟକ୍ତିଗତ ଅବଗତି ଲାଗି ଭି ମିଳିପାରବା। ଓଡ଼ିଆ ପକ୍ଷ 2026 ପାଳନର 6 ନମ୍ଘର ଦିନେ ଆଜି ସ୍ୱଚ୍ଛତା ଅଭିଯାନ ଆୟୋଜନ କରାଯାଉଛି। ସାରା ରାଜ୍ୟ ଭିନ୍ ଭିନ୍ ମନ୍ଦିର ଆର୍ ଐତିହ୍ୟସ୍ଥଳୀମାନଙ୍କର ସଫାସୁତୁରା କରାଯାଇକରି ତାର ସ୍ୱଚ୍ଛତାକେ ନେଇକରି ଲୋକଙ୍କୁ ସଚେତନ କରାଯିବା। ସେଆଡ଼େ ଓଡ଼ିଆ ପକ୍ଷ ପାଳନ କାର୍ଯ୍ୟକ୍ରମଟି ସାମିଲ ହୋଇକରି ନିଜର ସେଲ୍ଫି ଓଡ଼ିଆପକ୍ଷ.com ୱେବ୍ସାଇଟ୍ଟି ଅପ୍ଲୋଡ୍ କରବାର୍କେ ସରକାରଙ୍କ ତରଫୁ ଆହ୍ୱାନ ଦିଆଯାଇଛି। ଓଡ଼ିଆ ପକ୍ଷର 5 ନମ୍ଘର ଦିନେ ଗଲାକାଲି ସାରା ରାଜ୍ୟ ଐତିହ୍ୟ ଗଣଦୌଡ଼ କାର୍ଯ୍ୟକ୍ରମ କରାଯାଇଥିଲା। ଭୁବନେଶ୍ୱର ବିଜୁ ପଟ୍ଟନାୟକ ରାଜ୍ୟ ପୁଲିସ୍ ଏକାଡେମୀ 9 ନମ୍ଘର ବ୍ୟାଚ୍ ଆରକ୍ଷୀ ଉପ ଅଧୀକ୍ଷକ ପ୍ରଶିକ୍ଷାର୍ଥୀମାନଙ୍କ ଦୀକ୍ଷାନ୍ତ ସମାରୋହ ଆୟୋଜ ହେବା କାର୍ଯ୍ୟକ୍ରମଟି ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ ଯୋଗେଶ ବାହାଦୂର ଖୁରାନିଆ ମୁଖ୍ୟ ଅତିଥି ଭାବେ ଯୋଗ ଦେବାର କାର୍ଯ୍ୟସୂଚୀ ରହିଛି। ଦେଶେ ଦରକାରୀ ପରିମାଣର ପେଟ୍ରୋଲ ଡିଜେଲ ଆଉ ଏଲ୍ପିଜି ମହଜୁଦ ରଖବାର୍କେ ସରକାର ସବୁ ପ୍ରକାର ଚେଷ୍ଟା କରୁଛନ୍ ବୋଲି ପେଟ୍ରୋଲିୟମ ଆଉ ପ୍ରାକୃତିକ ଗ୍ୟାସ୍ ମନ୍ତ୍ରଣାଳୟ ତରଫରୁ କୁହାଯାଇଛି। ଇତାର ସହିତ ଡିଷ୍ଟ୍ରିବ୍ୟୁଟର ପାଖେ ନାଇଁ ଯାଇକରି ଡିଜିଟାଲ ମୋଡ୍ଥି ଏଲ୍ପିଜି ସିଲିଣ୍ଡର ବୁକ୍ କରବାର୍କେ ସରକାର ନାଗରିକମାନଙ୍କୁ ପରାମର୍ଶ ଦେଇଛନ୍। ଡିଏସି କି ଡିଜିଟାଲ ମୋଡ୍ଥି ଗଲା ଫେବୃୟାରୀ ମାସେ 53% ଲୋକ ବୁକ୍ କରିଥିବା ବେଳେ ଇଟା ଗଲାକାଲି 90%କେ ପହଞ୍ଚିଛି ବୋଲି ମନ୍ତ୍ରଣାଳୟ ତରଫରୁ କୁହାଯାଇଛି। ବୁର୍ଲା ବୀର ସୁରେନ୍ଦ୍ର ସାଏ ବୈଷୟିକ ବିଶ୍ୱବିଦ୍ୟାଳୟ ଭିସୁଟ୍ର ପୁନର୍ବିକାଶ ଲାଗି ପହିଲା ଖେପେ 928.96 କୋଟି ଟଙ୍କାର ବ୍ୟୟ ଅଟକଲ୍କେ ଅନୁମୋଦନ ମିଳିଛି। ରାଜ୍ୟର ସବୁନୁ ପୁରୁଣା ସରକାରୀ ବୈଷୟିକ ଶିକ୍ଷାନୁଷ୍ଠାନ ଭାବେ ନାଁ କରିଥିବା ବିଶ୍ୱବିଦ୍ୟାଳୟକେ ବିଶ୍ୱସ୍ତରୀୟ କରବାର ଇ ଯୋଜନାର ମୂଳ ଉଦ୍ଦେଶ୍ୟ ଆଏ। ମାଷ୍ଟର ପ୍ଲାନ୍ ଅନୁସାରେ ଆଇବା ବଛରମାନଙ୍କେ ପାଖାପାଖି 10,000 ଛାତ୍ରଛାତ୍ରୀଙ୍କୁ ନଜରଥି ରଖିକରି ବିଶ୍ୱବିଦ୍ୟାଳୟର ରୂପାନ୍ତରଣ କାମ କରାଯିବା। ଏଥି ଅତ୍ୟାଧୁନିକ ଏକାଡେମିକ ବ୍ଲକ, ବିଶ୍ୱସ୍ତରୀୟ ଗବେଷଣାଗାର, ସ୍କାର୍ଟ କ୍ଲାସ୍ରୁମ୍, ଅତ୍ୟାଧୁନିକ ହଷ୍ଟେଲ ଆଉ ଅଲଗା ଆନୁଷାଙ୍ଗିକ ସୁବିଧା ସୁଯୋଗର ବିକାଶ କରାଯିବା। ଭିସୁଟ୍କେ ଗୋଟିଏ ମଲ୍ଟି ଡିସିପ୍ଲିନାରୀ ରିସର୍ଚ୍ଚ ୟୁନିଭର୍ସିଟି ବନାବାର୍କେ ରାଜ୍ୟ ସରକାର ଲକ୍ଷ୍ୟ ରଖିଛନ୍। ବୈଶାଖ ମାସର ଅନ୍ଧାର ପଖର ଚତୁର୍ଥୀ ତିଥିନ ଆଜି ପୁରୀ ଶ୍ରୀମନ୍ଦିରନ ଶ୍ରୀବିଗ୍ରହମାନଙ୍କର ପୈତା ଲାଗି ନୀତି ହେବା। 2 ନମ୍ଘର ଭୋଗମଣ୍ଡପ ନୀତି ସେ ସେବାର ଉତ୍ରୁ ଇ ଗୁପ୍ତ ନୀତି ହେବା। ଗୁପ୍ତ ନୀତିକେ ବେଲବୁଡ଼ର 6 ବଜେନୁ ରାତିର 10 ବଜେ ତକ କରାଯିବା। ଇ ସମୟଥି ଶ୍ରୀଜୀଉମାନଙ୍କର ସର୍ବସାଧାରଣ ଦର୍ଶନ ବନ୍ଦ ରହିବା ବୋଲି ଶ୍ରୀମନ୍ଦିର ପ୍ରଶାସନ ତରଫରୁ କୁହାଯାଇଛି। ନୂଆପଡ଼ା ଜିଲ୍ଲାସ୍ତରୀୟ ମାରାଗୁଡ଼ା ମହୋତ୍ସବ 2026 ଗଲାକାଲି ଉଦ୍ଯାପିତ ହୋଇଯାଇଛି। ଉଦ୍ଯାପନୀ ସଂଜେ ଖଡ଼ିଆଲ ବିଧାୟକ ଅଧିରଜ ପାଣିଗ୍ରାହୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇକରି ପ୍ରାଚୀନ ମାରାଗୁଡ଼ା ସଭ୍ୟତାର ମହନୀୟ ସଂସ୍କୃତି ଆଉ ଅନନ୍ୟ ପରମ୍ପରା ରହିଛି ବୋଲି କହିଥିଲେ। ଜିଲ୍ଲାପାଳ ମଧୁସୂଦନ ଦାସଙ୍କ ଅଧ୍ୟକ୍ଷତାତି ହୋଇଥିବା କାର୍ଯ୍ୟକ୍ରମଟି ପ୍ରଶାସନିକ ଅଧିକାରୀମାନେ ଉପସ୍ଥିତ ଥିଲେ। ଉଦ୍ଯାପନୀ ସଂଜେ ଭିନ୍ ଭିନ୍ ସାଂସ୍କୃତିକ ଦଳ ତରଫରୁ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା। ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମ୍ନ ଆଜିଠାନୁ 69ତମ ଜାତୀୟ ବିଦ୍ୟାଳୟସ୍ତରୀୟ ରଗ୍ବି ଚାମ୍ପିୟନ୍ସିପ୍ ମୂଳ ହେଉଛି। ଜାତୀୟ ବିଦ୍ୟାଳୟ ସମୂହ ଅଧୀନରେ ଥିବା 17 ବଛର ଆଉ 14 ବଛରନୁ କମ୍ ବୟସର ବାଳକ ବାଳିକା ଖେଳାଳିମାନଙ୍କୁ ନେଇକରି ଏହି ଚାମ୍ପିୟନ୍ସିପ୍ର ଆୟୋଜନ କରାଯାଇଛି। କାର୍ଯ୍ୟକ୍ରମଟି ବିଦ୍ୟାଳୟ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ମୁଖ୍ୟ ଅତିଥି ଭାବେ ଯୋଗ ଦେଇକରି ଚାମ୍ପିୟନ୍ସିପ୍କେ ଉଦ୍ଘାଟନ କରିବାର କାର୍ଯ୍ୟସୂଚୀ ରହିଛି। ପାଣିପାଗ ବିଭାଗର ସୂଚନା ଅନୁସାରେ କାଳବୈଶାଖୀ ପ୍ରଭାବଥି ଆଇବା 2 ଦିନ ତକ ତାପମାତ୍ରା 2-3 ଡିଗ୍ରୀ ତକ କମ୍ବାର ସମ୍ଭାବନା ରହିଛି। କାଳବୈଶାଖୀର ବଲେ ଆଇବା 24 ଘଣ୍ଟା ଭିତରେ ରାଜ୍ୟର ସବୁ ଜିଲ୍ଲାନ ଧୋକାଗଡ଼ି ସାଙ୍ଗେ ବର୍ଷା ହେବାର ସମ୍ଭାବନାକେ ନେଇକରି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ତରଫରୁ ସତର୍କ ସୂଚନା ଜାରି କରାଯାଇଛି। ସେଆଡ଼େ ଗଲାକାଲି ପାର୍ଲା ଖେମୁଣ୍ଡିନ ଦିନର ସବୁନୁ ଯହ ତାପମାତ୍ରା 39.4 ଡିଗ୍ରୀ ସେଲ୍ସିୟସ୍ ରେକର୍ଡ କରାଯାଇଛି। ଏଚ୍ଡି ଆଞ୍ଚଳିକ ଖବର ଇନ ଶେଷ ହେଲା। ଆରବଲର ଆଞ୍ଚଳିକ ଖବର ଶୁଣିପାରିବେ ରାତି 7:02 ଜୁହାର।